ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦୀର୍ଘକାଳୀନ ବିକାଶ ଏବଂ ଆର୍ଥିକ ସଂସ୍କାରକୁ ନେଇ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗାଙ୍କ ସହ ଗତକାଲି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଏବଂ ସଂସ୍କାର ଆଭିମୁଖ୍ୟ, ଘରୋଇ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ବିଶ୍ୱବ୍ୟାଙ୍କ ପ୍ରତିନିଧି ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ପ୍ରଦାନ କରିଥିଲେ। ମାନବ ସମାଜର ଜୀବନଶୈଳୀରେ ସାମୁଦ୍ରିକ ବେଳାଭୂମିର ଆବଶ୍ୟକତା ଉପରେ ବାଚସ୍ୱତି ସୁରମା ପାଢ଼ୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଗତକାଲି ଆୟୋଜିତ ସମାରୋହରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ରାଜ୍ୟର ବେଳାଭୂମିଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ପ୍ରମୁଖ ଯୋଗଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ମାସ 3 ତାରିଖରେ ଯାଜପୁର ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଫେବୃୟାରୀ 1 ସକାଳ 6 3 ତାରିଖ ଅପରାହ୍ନ 2 ପର୍ଯ୍ୟନ୍ତ ଯାଜପୁର ଅଞ୍ଚଳକୁ ଡ୍ରୋନ୍ ଉଡ଼ାଣ ମୁକ୍ତ ଅଞ୍ଚଳ ବା ନୋ ଫ୍ଲାଇଙ୍ଗ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମା' ବିରଜାଙ୍କ ଦର୍ଶନ ସହିତ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତା 4-6 ତାରିଖ 2 ଦିନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ। ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା 2026-27 ବର୍ଷ ପାଇଁ 5 ପଞ୍ଜିକାକୁ ଅନୁମୋଦନ କରିଛି। ପଞ୍ଜିକାରେ ତ୍ରୁଟିଶୂନ୍ୟ ତିଥି ବାର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ବୈଠକରେ 5 ପଞ୍ଜିକାର ସେମାନଙ୍କର ପାଣ୍ଡୁଲିପି ଦାଖଲ କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଆଜି ହେଉଛି ପୁଣ୍ୟତିଥି। 1948 ଆଜିର ଦିବସରେ ଦିଲ୍ଲୀ ବିରଳା ଭବନ ପ୍ରାଙ୍ଗଣରେ ପ୍ରାର୍ଥନା ସଭାକୁ ଯାଉଥିବା ବେଳେ ଗୁଳିମାଡ଼ରେ ବାପୁଜୀ ପରଲୋକ ଗମନ କରିଥିଲେ। ବାପୁଜୀଙ୍କ ପୁଣ୍ୟତିଥି ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗର ସ୍କୃତି ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଶହୀଦ ଦିବସ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନୟାଗଡ଼ ଜିଲ୍ଲା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମ୍ପର୍କୀୟ ତୃତୀୟ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। କୁଲୁରୁକୁମ୍ପା ପଞ୍ଚାୟତର ପଥରଗଣ୍ଡ ଏବଂ ଟାଙ୍ଗନାଡ଼ିଗଡ଼ର ବିସ୍ଥାପିତ ପରିବାରଙ୍କୁ ନେଇ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି। ଗଞ୍ଜାମ ଛତ୍ରପୁରଠାରେ 37ତମ ପ୍ରାଦେଶିକ ଖେଳକୁଦ ସମାରୋହ ଆଜିଠାରୁ 3 ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ଗତକାଲି ଓଡ଼ିଶା ଶିକ୍ଷା ସମିତିର ସାଧାରଣ ସମ୍ପାଦକ ଡକ୍ଟର ସରୋଜ କୁମାର ହାତୀଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ 30 ଜିଲ୍ଲାର ମୋଟ 450 ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ଭବାନୀପାଟଣା ସ୍ଥାନୀୟ ଟାଉନ୍ହଲ୍ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ, ମହିଳା ଆରୋଗ୍ୟ ଏବଂ ଜନାରୋଗ୍ୟ ସମିତି ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ 13ତମ ଜୁନିୟର ରେଡ୍କ୍ରସ୍ ଅଧ୍ୟୟନ ଏବଂ ପ୍ରଶିକ୍ଷଣ ଶିବିର ଗତକାଲି ଉଦ୍ଘାଟିତ ହୋଇଛି। ଶିବିରରେ 19 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଖୋର୍ଦ୍ଧା ମହାମାୟା ସରକାରୀ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା ଗତକାଲି ଶେଷ ହୋଇଛି। ଏଥିରେ 8 ବିଦ୍ୟାଳୟର 30 ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ନାରାୟଣ ହାଇସ୍କୁଲରେ ଜାତୀୟ ଶିକ୍ଷାନୀତି 2020 ସମ୍ପର୍କିତ ଏକ ଆଲୋଚନାଚକ୍ର ଗତକାଲି ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଆସନ୍ତା ରବିବାରଠାରୁ ଆରମ୍ଭ ହେବ। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମହୋତ୍ସବର ପ୍ରମୋ ସଙ୍ଗୀତକୁ ଉନ୍କୋଚନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ 110 ଜଣ ସ୍କାଉଟ୍ 161 ଜଣ ଗାଇଡ୍ସ ଏବଂ 21 ବିଦ୍ୟାଳୟରୁ 35 ଜଣ ସ୍କାଉଟ୍ ମାଷ୍ଟର ଏବଂ ଗାଇଡ୍ କ୍ୟାପ୍ଟେନ୍ ଯୋଗ ଦେଇଥିଲେ। ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟଠାରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆତ୍ମରକ୍ଷା କୌଶଳର ଗୁରୁତ୍ୱ ଏବଂ ମହିଳା ସଶକ୍ତିକରଣ ଲକ୍ଷ୍ୟ ନେଇ ଅନୁଷ୍ଠିତ ଏହି ଶିବିରରେ 247 ଜଣ ଛାତ୍ରୀ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସିଙ୍ଗିଟିସ୍ଥିତ ମଦନମୋହନ ଜିଉ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉତ୍ତମ ଚରିତ୍ର ଗଠନ ଏବଂ ଶୃଙ୍ଖଳା ବଜାୟ ରଖିବା ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲା ତିଲେଶ୍ୱର ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ଦ୍ୱିତୀୟ ସେମିଫାଇନାଲ୍ ଫୁଟବଲ ମ୍ୟାଚ୍ରେ ବିହାର ବକ୍ସର ଏବଂ ବରଗଡ଼ ୟୁନାଇଟେଡ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛି। ଫାଇନାଲ୍ରେ ଆଜି ସୁନ୍ଦରଗଡ଼ ଏବଂ ବିହାର ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।